ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସରିତା ସାହୁ। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। 17 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅବସରରେ ଦେଶବ୍ୟାପୀ ଆୟୋଜନ କରାଯିବ ବନ୍ଦେ ମାତରମ୍ ସାମୂହିକ ଗାନ। ନାଗରିକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ନୂତନ ଅପରାଧିକ ଆଇନର ଉଦ୍ଦେଶ୍ୟ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଦେଶର 4 ହାଇକୋର୍ଟ ପାଇଁ ନିଯୁକ୍ତ ହେଲେ 30 ବିଚାରପତି। ଏବଂ କୋରିଆ ମାଷ୍ଟର୍ସ 2026 ବ୍ୟାଡ୍ମିଣ୍ଟନ ମହିଳା ସିଙ୍ଗଲ୍ସ ଟାଇଟଲ୍ ହାସଲ କଲେ ଭାରତର ଅସ୍ମିତା ଚାଲିଆ। ହର୍ ଘର୍ ତିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। 17 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। 2022 ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଭାରତର ସବୁଠାରୁ ଜନଭାଗିଦାରୀ ଅଭିଯାନ ମଧ୍ୟରୁ ଏହା ଅନ୍ୟତମ। ବିଭିନ୍ନ ଅଞ୍ଚଳ ଏବଂ ସମ୍ପ୍ରଦାୟର ନାଗରିକଙ୍କୁ ଦେଶର ଏକତା, ସମ୍ମାନ ଓ ସାମୂହିକ ଜାତୀୟ ପରିଚୟର ପ୍ରତୀକ ତ୍ରିରଙ୍ଗାକୁ ସମ୍ମାନ ପ୍ରଦର୍ଶନ କରିବା ଏହି ଅଭିଯାନ ପ୍ରେରଣା ଯୋଗାଇଥାଏ। ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନ ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ଦେଶବ୍ୟାପୀ ବନ୍ଦେ ମାତରମ୍ ସାମୂହିକ ଗାନର ଆୟୋଜନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଶବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ୍ ଗାନ କରିବାକୁ ଆହ୍ୱାନ ଦିଆଯାଇଛି। 200 ଅଧିକ ଭାରତୀୟ ଦୂତାବାସ ଏବଂ କନ୍ସୁଲେଟ୍ ଜେନେରାଲ୍ କାର୍ଯ୍ୟାଳୟ ଏହି ଅଭିଯାନକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରିଛି। ଚଳିତ ବର୍ଷ ଏହି ଅଭିଯାନର ପ୍ରମୁଖ ଆକର୍ଷଣ ହେବ ସୂର୍ଯ୍ୟପଥ ତ୍ରିରଙ୍ଗା ଡିଜିଟାଲ୍ ର୍ୟାଲି। ଏଥିରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୂର୍ଯ୍ୟୋଦୟ କ୍ରମ ଅନୁଯାୟୀ ମନୋନୀତ ହୋଇଥିବା 54 ଭାରତୀୟ ମିଶନ ଏବଂ ପୋଷ୍ଟ ଅଂଶଗ୍ରହଣ କରିବେ। ଆସନ୍ତା 15 ତାରିଖରେ ଫିଜିରେ ଭାରତର ପୂର୍ବଭାଗ କୂଟନୈତିକ ମିଶନରୁ ଆରମ୍ଭ ହୋଇ ସାନ୍ ଫ୍ରାନ୍ସିସ୍କୋର ସ୍ଥିତ ଭାରତର କନ୍ସୁଲେଟ୍ ଜେନେରାଲ୍ କାର୍ଯ୍ୟାଳୟରେ ଏହି ର୍ୟାଲି ଶେଷ ହେବ। ସ୍ୱାଧୀନତା ଦିବସ ପାଳନର ଏକ ଅଂଶ ଭାବେ ଆସନ୍ତା 14 ତାରିଖରୁ ଦେଶବ୍ୟାପୀ ବିଭାଜନ ସ୍କୃତି ଦିବସ ପାଳନ କରାଯିବ। ଭାରତ ବିଭାଜନ ଯୋଗୁଁ ହୋଇଥିବା ଦୁଃଖ ଏବଂ ବିସ୍ଥାପନକୁ ସ୍କରଣ କରି ଏହି ଦିବସ ପାଳନ କରାଯିବ। ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ନୀରବ ଶୋଭାଯାତ୍ରା, ବିଭାଜନ ସମ୍ପର୍କିତ ପ୍ରଦର୍ଶନୀ, ତଥ୍ୟଭିତ୍ତିକ ଡକ୍ୟୁମେଣ୍ଟାରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଉପନିବେଶବାଦୀ ଆଇନର ଅବସାନ ଘଟାଇ 3 ନୂତନ ଅପରାଧିକ ଆଇନ ପ୍ରଚଳନ କରିଛି, ଯାହାକି 3 ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପ୍ରଯୁକ୍ତିବିଦ୍ୟା, ସମୟବଦ୍ଧ ଏବଂ ବିଶ୍ୱାସ ଉପରେ ଆଧାରିତ। ଶ୍ରୀ ଶାହା କହିଛନ୍ତି ନୂତନ ଅପରାଧିକ ଆଇନର ଉଦ୍ଦେଶ୍ୟ ହେଉଛି ଅଧିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଏବଂ ସମୟବଦ୍ଧ ପ୍ରଣାଳୀ ମାଧ୍ୟମରେ ନାଗରିକମାନଙ୍କ ପାଇଁ ନ୍ୟାୟକୁ ସୁନିଶ୍ଚିତ କରିବା।
ନରେନ୍ଦ୍ର ମୋଦି ଜୀ କେ ନେତୃତ୍ୱ ମେ ଭାରତ ସରକାର ନେ ଅଙ୍ଗ୍ରେଜୋ କେ ବନାଇ ହୁଇ ଦଣ୍ଡ ସଂହିତା କୋ ବଦଲକର 3 ଭାରତୀୟ ନ୍ୟାୟ ସଂହିତାଓ କୋ ଲାଗୁ କିୟା ହେ। ଏ ନ୍ୟାୟ ସଂହିତାଓ କି ସୋଚ ଦଣ୍ଡ ଆଧାରିତ ନହିଁ ହେ। ଏ ନ୍ୟାୟ ସଂହିତାଓ କି ସୋଚ ନାଗରିକୋଂ କୋ ନ୍ୟାୟ ଦିଲାନେ କେ ଲିଏ କେନ୍ଦ୍ରିତ ତକନିକ ସକ୍ଷମ ଓର ସମୟବଦ୍ଧ ବନାନେ କି ହେ। ଏ 3 ନ୍ୟାୟ ସଂହିତାଏ ଟେକ୍ନୋଲୋଜି, ଟାଇମଲାଇନ ଓର ଟ୍ରଷ୍ଟ ଏ 3 ପିଲର ପର ଖଡି କି ଗଈ।
ଶ୍ରୀ ଶାହା ପୁଡୁଚେରୀସ୍ଥିତ ଗୋରିମିଦୁ ପୋଲିସ୍ ଟ୍ରେନିଂ ସ୍କୁଲରେ ଆୟୋଜିତ ରାଷ୍ଟ୍ରପତି ପୁଲିସ୍ ଧ୍ୱଜ ପ୍ରଦାନ ଉତ୍ସବରେ ଯୋଗଦେବା ଅବସରରେ ଏହା କହିଛନ୍ତି। ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ପୁଡୁଚେରୀର ମୁରୁଗାଠାରେ ହର୍ ଘର୍ ତିରଙ୍ଗା ଯାତ୍ରାରେ ଯୋଗଦେବେ। ପୁଡୁଚେରୀ ପୁଲିସ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଶାହା କହିଛନ୍ତି ରାଷ୍ଟ୍ରପତିଙ୍କ ପୁଲିସ୍ ଧ୍ୱଜ ଗ୍ରହଣ କରିବା ଏକ ଗର୍ବର ବିଷୟ ଏବଂ ଏହା ପୁଲିସ୍ମାନଙ୍କର ଶୃଙ୍ଖଳାଗତ ଜୀବନକୁ ଦର୍ଶାଉଛି।
राष्ट्रपति ध्वज किसी भी डिसिप्लिन फोर्स के लिए उसके जीवन काल का सबसे गौरवपूर्ण क्षण होता है। पुदुचेरी पुलिस भले ही संख्या में 5,000 से कम हो मगर आप इस देश की आध्यात्मिक धरोहर को संभाले हुए पुदुचेरी की रक्षा, आंतरिक सुरक्षा और पुदुचेरी के सम्मान की रक्षा करने का काम करते हैं।
ଶ୍ରୀ ଶାହା କହିଛନ୍ତି ପୁଡୁଚେରୀ ପୁଲିସ୍ 5,000 କର୍ମଚାରୀଙ୍କୁ ନେଇ ସୁଦୃଢ଼ ହୋଇଛି। ସେମାନେ ଆନ୍ତଃ ସୁରକ୍ଷା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳର ସମ୍ମାନ ଏବଂ ଗରିମାକୁ ରକ୍ଷା କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି। ରାଷ୍ଟ୍ରପତି ପୁଲିସ୍ ଧ୍ୱଜ ଦ୍ୱାରା ସମ୍ମାନିତ ହେବାରେ ପୁଡୁଚେରୀ ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ 18ତମ ସ୍ଥାନ ଅଧିକାର କରିଛି। ପୁଡୁଚେରୀ ଉପରାଜ୍ୟପାଳ କେ କୈଳାସନାଥ, ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ, ଗୃହମନ୍ତ୍ରୀ ଏ ନମଶିବୟମ୍ ଏବଂ ପୁଲିସ୍ ମହାନିର୍ଦ୍ଦେଶକ ଶାଳିନୀ ସିଂହ ଏହି ଅବସରରେ ଉପସ୍ଥିତ ଥିଲେ। ଦେଶର 4 ହାଇକୋର୍ଟରେ 30 ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି କେନ୍ଦ୍ର ସରକାର ଜାରି କରିଛନ୍ତି। ମାଡ୍ରାସ୍, କଲିକତା, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ହାଇକୋର୍ଟର ଖାଲି ପଡ଼ିଥିବା ପଦବୀଗୁଡ଼ିକର ପୂରଣ ନେଇ ଏହି ନୂତନ ନିଯୁକ୍ତି କରାଯାଇଛି। ପ୍ରଧାନ ବିଚାରପତି ଓ ସୁପ୍ରିମ୍କୋର୍ଟଙ୍କ କଲେଜିୟମ୍ ପରାମର୍ଶ ଆଧାରରେ ରାଷ୍ଟ୍ରପତି ଏହି ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଜ୍ଞପ୍ତି ଅନୁଯାୟୀ 20 ଆଇନଜୀବୀ ଏବଂ 10 ନ୍ୟାୟିକ ଅଧିକାରୀ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ମାଡ୍ରାସ୍ ହାଇକୋର୍ଟରେ 15, କଲିକତା ହାଇକୋର୍ଟରେ 8, କର୍ଣ୍ଣାଟକ ହାଇକୋର୍ଟରେ 6 ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରେ ଜଣେ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି। ଶପଥ ଗ୍ରହଣ କରିବା ପରଠାରୁ ଏହି ନବନିଯୁକ୍ତ ବିଚାରପତି ଦାୟିତ୍ୱ ଗ୍ରହଣ କରିବେ। ଏହି ନିଯୁକ୍ତି ଫଳରେ ବିଚାର ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହେବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। ଦେଶ ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍କରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍କୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ଅଗଷ୍ଟ 8 ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ କର ବା ମୋର ଆହ୍ୱାନରୁ ପ୍ରେରଣା ପାଇ ସ୍ୱାଧୀନତା ସଂଗ୍ରାମ ଦେଶକୁ ଏକତ୍ରିତ କରିଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି, ଭାରତ ଛାଡ଼ ଆହ୍ୱାନ ଦେଶର ସ୍ୱାଧୀନତା ସଂଗ୍ରାମରେ ନୂତନ ଶକ୍ତି ସଞ୍ଚାର କରିଥିଲା। ଉପନିବେଶବାଦୀ ଶାସନରୁ ମୁକ୍ତି ପାଇଁ ଏହି ଆହ୍ୱାନ ଲୋକଙ୍କ ଅଟଳ ସଂକଳ୍ପକୁ ପ୍ରତିଫଳନ କରିଥିଲା ବୋଲି ଶ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବାଲେଶ୍ୱରର ଜଳକା ଏବଂ ଭଦ୍ରକରେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡ଼ିଛି। ହୀରାକୁଦ ଜଳଭଣ୍ଡାରର 12 ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ଛଡ଼ାଯାଉଛି। ଅଧିକ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ତଳିଆ ତଥା ନଦୀ ଉପକୂଳ ଅଞ୍ଚଳଗୁଡ଼ିକରେ ତୀକ୍ଷ୍ଣ ନଜର ରଖାଯାଇଛି। ଏବେ ମଧ୍ୟ ରାଜ୍ୟର କେତେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବାବେଳେ ବହୁ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ଭାରତର ଅସ୍ମିତା ଚାଲିହା କୋରିଆ ମାଷ୍ଟର୍ସ 2026 ବ୍ୟାଡ୍ମିଣ୍ଟନ ମହିଳା ଏକକ ବର୍ଗରେ ଟାଇଟଲ୍ ହାସଲ କରିଛନ୍ତି। ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଅସ୍ମିତା ଚୀନ୍ର ପ୍ରତିଦ୍ୱନ୍ଦ୍ୱୀ ହାନ୍ କ୍ୱାନ୍ ସିଂଙ୍କୁ 14-21, 21-14 ଏବଂ 21-14 ସେଟ୍ରେ ପରାସ୍ତ କରିଛନ୍ତି। ଗତକାଲି ସେମିଫାଇନାଲ୍ରେ ଭାରତୀୟ ଖେଳାଳି ରକ୍ଷିତା ରାମରାଜଙ୍କୁ 21-13, 16-21 ଏବଂ 21-13 ସେଟ୍ରେ ପରାସ୍ତ କରି ଅସ୍ମିତା ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଥିଲେ। 20 କମ୍ ବିଶ୍ୱ ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ରେ ଭାରତର ପଦକ ସଂଖ୍ୟା 3 ବୃଦ୍ଧି ପାଇଛି। ଭାରତର ବସନ୍ତ କୁମାର ମେଘୱାଲ ହାଇଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି। ଆଜି ମଧ୍ୟ ଭାରତର ଶାହାନୱାଜ ଖାନ୍ ଲଙ୍ଗଜମ୍ପରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ବର୍ଗ ହାଇଜମ୍ପରେ 19 ମେଘୱାଲ 2.21 ମିଟର ଡେଇଁ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲେ। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ଆଲଜେରିଆର ୟୁନସ୍ ଆୟାଚି ସ୍ୱର୍ଣ୍ଣପଦକ ଜିତିଥିବାବେଳେ ଇଂଲଣ୍ଡର ଓତିସ୍ ପୋଲେ ବ୍ରୋଞ୍ ପଦକ ଜିତିଛନ୍ତି। ପୁରୁଷ ଲଙ୍ଗଜମ୍ପରେ ଶାହାନୱାଜ ଖାନ୍ 7.84 ମିଟର ଦୂରତ୍ୱ ଅତିକ୍ରମ କରିଛନ୍ତି। ଇଟାଲୀର ଡାନିଏଲ ଏଞ୍ଜୋଲି ସ୍ୱର୍ଣ୍ଣପଦକ ଜିତିଥିବାବେଳେ ଅଷ୍ଟ୍ରେଲିଆର ମାସନ ମାକ୍ରୋଡର ରୌପ୍ୟ ପଦକ ଜିତିଛନ୍ତି। ପୂର୍ବରୁ ଭାରତର ଆଶିଷ ଯାଦବ ଜାଭଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଥିଲେ। ଉତ୍ତରାଖଣ୍ଡ ଏବଂ ଛତିଶଗଡ଼ରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ରାଜସ୍ଥାନ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଆସାମ, ମେଘାଳୟ ଏବଂ ଛତିଶଗଡ଼ରେ ମଧ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ହର୍ ଘର୍ ତିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। 17 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅବସରରେ ଦେଶବ୍ୟାପୀ ଆୟୋଜନ କରାଯିବ ବନ୍ଦେ ମାତରମ୍ ସାମୂହିକ ଗାନ। ନାଗରିକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ନୂତନ ଅପରାଧିକ ଆଇନର ଉଦ୍ଦେଶ୍ୟ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଦେଶର 4ଟି ହାଇକୋର୍ଟ ପାଇଁ ନିଯୁକ୍ତ ହେଲେ 30 ଜଣ ବିଚାରପତି ଏବଂ କୋରିଆ ମାଷ୍ଟର୍ସ 2026 ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ଟାଇଟଲ୍ ହାସଲ କଲେ ଭାରତର ଅସ୍ମିତା ଚାଲିହା। ସମ୍ବାଦ ଶେଷ ହେଲା।